ରାଜାଙ୍କୁ ସଭାରେ ଜଣାଇ ରାଣୀଙ୍କ ପାଶେ ଦେଲେ ନେଇ ରାଣୀ ଏମନ୍ତ ଲୀଳାବତୀ ଦରିଦ୍ର ପାଇଲା ସମ୍ପତ୍ତି ଚାତକ ଦେଖିଲା କି ଘନ ଅନ୍ଧ ପାଇଲା ଚକ୍ଷୁ ଦାନ ପ୍ରସାଦ ପାଇ ତୁଷ୍ଟ ଚିତେ ହେମନ୍ତ ଗଲା ଦିନା କେତେ ରାଣୀଙ୍କ ଗର୍ଭ ସଞ୍ଚରିଲା ଚନ୍ଦ୍ରମା ପ୍ରାୟ କବଢିଲା
ବରଷ ହେଲା କ୍ରମେ
ଘିଣା ବିରସେନ ଘରକୁ କରାଇ ଗମନ ଦେଖିଲେ ପାସେ କେହି ନାହିଁ ଏକାକୀ ବାଳକ ଗମଇ ବାନ୍ଧିନ ଚର୍ମ ଦୌଡ଼ିରେ ଘରକୁ ଘେନି ଗଲେ ଘରେ ମାକୁ କହିଲେ ସନ ଆଣିଛି ଅପୂର୍ବ ଭୋଜନ ବହୁତ